ଆସନ୍ତା ଶୁକ୍ରବାର ଆରମ୍ଭ ହେବ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ। ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ଭାରତର ଅଧିକ ସ୍ଥାନକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି, କହିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ। କେରଳ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 157କୁ ବୃଦ୍ଧି। ଆଜିଠାରୁ ଆରମ୍ଭ ହେଲା ମଣିପୁର ବିଧାନସଭା ବଜେଟ୍ ଅଧିବେଶନ। ଏବଂ ପ୍ୟାରିସ୍ ଅଲମ୍ପିକ୍ସର ପଞ୍ଚମ ଦିନରେ ଆଜି ବନ୍ଧୁକ ଚାଳନା, ବ୍ୟାଡ୍ମିଣ୍ଟନ, ଟେବୁଲ୍ ଟେନିସ୍, ବକ୍ସିଂ ଓ ତୀର ଚାଳନାରେ ଭାରତୀୟ ଖେଳାଳିମାନେ ଭାଗ ନେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆସନ୍ତା ଶୁକ୍ରବାର ଆରମ୍ଭ ହେବାକୁ ଥିବା ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ପ୍ରଥମଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହେବ। ସମସ୍ତ ରାଜ୍ୟର ରାଜ୍ୟପାଳ ଏଥିରେ ଯୋଗଦେବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର କେତେକ ବରିଷ୍ଠ ସଦସ୍ୟ, ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ୍ ସଚିବାଳୟ ଆଦିର ବରିଷ୍ଠ ପଦାଧିକାରୀ ଯୋଗଦେବେ। ତିନୋଟିଯାକ ନୂତନ ଅପରାଧିକ ଆଇନ, ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଦେଶର ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଦେଶରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ଜି20 ବୈଠକ ପରେ ଦେଶର ଗୁରୁତ୍ୱ ବୃଦ୍ଧି ପାଉଥିବା ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଉଦ୍ଯାପିତ ହେବାକୁ ଥିବା ବିଶ୍ୱ ଐତିହ୍ୟ କମିଟି ବୈଠକ ଏହାର ଉଦାହରଣ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ଭାରତର ଆହୁରି ଅଧିକ ସ୍ଥାନ ସାମିଲ ହେଉ ସେଥିପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଗତ 10 ବର୍ଷ ମଧ୍ୟରେ ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ଦେଶର 13 ସ୍ଥାନ ସ୍ଥାନିତ ହୋଇଥିବା ସେ କହିଛନ୍ତି। ଭାରତରେ ପ୍ରଥମଥର ପାଇଁ ବିଶ୍ୱ ଐତିହ୍ୟ କମିଟି ବୈଠକ ଅନୁଷ୍ଠିତ ହେଉଥିବା ସେ କହିଛନ୍ତି। ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ସାମିଲ କରାଯିବାକୁ ଭାରତ ପକ୍ଷରୁ ଆହୁରି 53 ସ୍ଥାନର ତାଲିକା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଆଜି ଝାଡ଼ଖଣ୍ଡର ନୂତନ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁଜିତ୍ ନାରାୟଣ ପ୍ରସାଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ରାଞ୍ଚର ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିଭଳି ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମଣିପୁର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଇମ୍ଫାଲ୍ସ୍ଥିତ ରାଜଭବନରେ ତାଙ୍କୁ ମଣିପୁର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଦ୍ଧାର୍ଥ ମିଦୁଲ୍ ଶପଥପାଠ କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ, କ୍ୟାବିନେଟ୍ ମନ୍ତ୍ରୀଗଣ, ବିଧାୟକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୁଲାବଚାନ୍ଦ କଟାରିଆ ଆଜି ପଞ୍ଜାବର ରାଜ୍ୟପାଳ ଓ ଚଣ୍ଡୀଗଡ଼ର ପ୍ରଶାସକ ଭାବେ ପଞ୍ଜାବ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଂ ନାଗୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ କଟାରିଆ ପଞ୍ଜାବର 30ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଦେଶରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଦ୍ରତଗତିରେ ଚାଲିଥିବା କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଏ ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଅଧୀନରେ ସମୁଦ୍ରର 30 ମିଟର ତଳେ ପ୍ରଥମଥର ପାଇଁ 21 କିଲୋମିଟର ଦୈର୍ଘ୍ୟର ଏକ ଦୀର୍ଘ ଟନେଲ୍ ନିର୍ମାଣ କରାଯାଉଛି। ସେ କହିଛନ୍ତି ଏହି ପ୍ରକଳ୍ପର ପ୍ରାୟ 320 କିଲୋମିଟର ରେଳପଥ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ଶେଷ ହେବା ସହ ଆତ୍ମନିର୍ଭର ଭାରତ ଅଭିଯାନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଦେଶରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏହା ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ପ୍ରକଳ୍ପ। ମଣିପୁର ବିଧାନସଭା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଦ୍ୱାଦଶ ବିଧାନସଭାର ଏହା ହେଉଛି ଷଷ୍ଠ ଅଧିବେଶନ। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଅଧିବେଶନ କାଳରେ 9ଟି କାର୍ଯ୍ୟଦିବସ ରହିଛି। ରାଜ୍ୟପାଳ ବିଧାନସଭା ଅଧିବେଶନକୁ ସମ୍ବୋଧନ କରିଛନ୍ତି। ଅଧିବେଶନ କାଳରେ କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। କେରଳ ୱାୟନାଡ୍ ଜିଲ୍ଲା ଭୂସ୍କଳନ ମୃତ୍ୟୁ ସଂଖ୍ୟା 157ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଘଟଣାରେ ଆହତ 146 ଜଣଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନାବାହିନୀକୁ ସାମିଲ କରାଯାଇଛି। ଭୂସ୍କଳନ ପ୍ରଭାବିତ ଅଞ୍ଚଳରୁ ହଜାରେରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ରାଜ୍ୟପାଳ ଆରିଫ୍ ଅହମ୍ମଦ ଖାଁ ଏବଂ ଗୋଆର ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲାଇ ଆଜି ୱାଇନାଡ୍ ଗସ୍ତ କରିଛନ୍ତି। ରାଜ୍ୟରେ ଗତକାଲିଠାରୁ ଦୁଇଦିନିଆ ଶୋକ ପାଳନ କରାଯାଉଛି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି କେରଳରେ ଆହୁରି ବର୍ଷା ହୋଇପାରେ। ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ ଆଠଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପୂର୍ବତନ ଭାରତୀୟ ସୂଚନା ସେବା ଅଧିକାରୀ ସୁରେଶ ଚନ୍ଦ୍ର ଶର୍ମାଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା। ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ। ସେ ଆକାଶବାଣୀର ସମ୍ଭାଦ ସେବା ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରି 2000 ଅବସର ଗ୍ରହଣ କରିଥିଲେ। ହମାସର ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହାର୍ନିଙ୍କୁ ଆଜି ତେହେରାନରେ ହତ୍ୟା କରାଯାଇଛି। ଇରାନ୍ର ଆଇଆର୍ଜି ବାହିନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ହାର୍ନିଙ୍ ଗତକାଲି ଇରାନ୍ର ରାଷ୍ଟ୍ରପତି ମସୁଦ୍ ପେଜେସ୍କିଆନ୍ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଆସିଥିଲେ। ତେବେ ଅଙ୍ଗରକ୍ଷକଙ୍କ ସହିତ ତେହେରାନ ବାସଭବନରେ ଆଜି ତାଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଓ ହତ୍ୟାର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ହମାସ ମୁଖ୍ୟ ଥିବା ହାର୍ନିଙ୍ ବିଭିନ୍ନ ଶାନ୍ତି ବୁଝାମଣା କାର୍ଯ୍ୟରେ ସକ୍ରିୟ ଥିଲେ। ଲେବାନନ୍ର ରାଜଧାନୀ ବେରୁଟ୍ ଉପରେ ଇସ୍ରାଏଲ୍ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଜଣେ ହିଜବୁଲ୍ଲା ବରିଷ୍ଠ କମାଣ୍ଡରଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ନିକଟରେ ଇସ୍ରାଏଲ୍ର ଗୋଲାନ୍ ହାଇଟ୍ସ୍ଥିତ ଖେଳପଡ଼ିଆ ଉପରେ ରକେଟ୍ ଆକ୍ରମଣରେ ଏହି କମାଣ୍ଡରଙ୍କର ସମ୍ପୃକ୍ତି ଥିବାରୁ ଇସ୍ରାଏଲ୍ ପକ୍ଷରୁ ଏଭଳି ଆକ୍ରମଣ ହୋଇଛି। ଲେବାନନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ୍ ଆବିୟାତ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ 35 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ 3 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ର ଜଣେ ଅଧିକାରୀ କହିଛନ୍ତି ହିଜବୁଲ୍ଲା ବରିଷ୍ଠ କମାଣ୍ଡର ଫୁଆଦ୍ ଶୁକ୍ରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଗୋଲାନ୍ ହାଇଟ୍ସ୍ଠାରେ ହୋଇଥିବା ରକେଟ୍ ଆକ୍ରମଣରେ ଇସ୍ରାଏଲ୍ ହିଜବୁଲ୍ଲାକୁ ଦାୟୀ କରିଛି, କିନ୍ତୁ ଏହି ଆକ୍ରମଣର ସମ୍ପୃକ୍ତି ନେଇ ହିଜବୁଲ୍ଲା ଅସ୍ୱୀକାର କରିଛି। ତେବେ ଲେବାନନ୍ର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବରିଷ୍ଠ କମାଣ୍ଡର ଶୁକ୍ର ଏହି ଆକ୍ରମଣରୁ ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ ରକେଟ୍ ଆକ୍ରମଣ ଦ୍ୱାରା ଇସ୍ରାଏଲ୍ର ଗୋଲାନ୍ ହାଇଟ୍ସ୍ରେ ଏକ ପଡ଼ିଆରେ ଖେଳୁଥିବା 12 ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥର ପ୍ୟାରିସ୍ ଅଲିମ୍ପିକ୍ ସମ୍ପର୍କିତ ଖବର ଆଜି ପ୍ୟାରିସ୍ ଅଲିମ୍ପିକ୍ସର ପଞ୍ଚମ ଦିନରେ ବନ୍ଧୁକ ଚାଳନା, ବ୍ୟାଡ୍ମିଣ୍ଟନ, ଟେବୁଲ୍ ଟେନିସ୍, ବକ୍ସିଂ ଓ ତୀରଚାଳନାରେ ଭାରତୀୟ ଖେଳାଳିମାନେ ଭାଗ ନେବେ। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଇଷ୍ଟୋନିଆର କ୍ରିଷ୍ଟିନ୍ କୁବାଙ୍କ ବିପକ୍ଷରେ ଖେଳିବେ। ସେହିଭଳି ପୁରୁଷ ଏକକ ବ୍ୟାଡ୍ମିଣ୍ଟନରେ ଏବେ ଭାରତର ଲକ୍ଷ୍ୟ ସେନ୍ ଓ ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କ ମଧ୍ୟରେ ମୁକାବିଲା ଚାଲିଛି। ଆଜି ରାତିରେ ଅନ୍ୟତମ ପୁରୁଷ ଏକକ ମ୍ୟାଚ୍ ଭାରତର ଏଚ୍ଏସ୍ ପ୍ରଣୟ ଓ ଭିଏତନାମର ଡକ୍ ହାତ୍ ଲିଙ୍କ ମଧ୍ୟରେ ରାତି 11 ବେଳେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୁରୁଷ ମିଳିତ ବର୍ଗ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଚିରାଗ ସେଟ୍ଟି ଏବଂ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡିଙ୍କ ଯୋଡ଼ି ଗ୍ରୁପ୍ ସି'ର ଶୀର୍ଷସ୍ଥାନ ସହ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ହକି ପ୍ରତିଯୋଗିତାରେ ଭାରତ ଆୟର୍ଲ୍ୟାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ସେହିଭଳି ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ମୋନିକା ବାତ୍ରା ଏକକ ବର୍ଗରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ତଥା 1983 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରୀତି ସୁଦାନ ଭାରତୀୟ ପ୍ରଶାସନିକ ସେବା ଆୟୋଗ ୟୁପିଏସ୍ସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ପ୍ରୀତି ସୁଦାନ ଡକ୍ଟର ମନୋଜ ସୋନିଙ୍କ ସ୍ଥାନରେ ଏହି ପଦରେ ନିଯୁକ୍ତି ହେବେ। ଆସନ୍ତାକାଲି ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆସନ୍ତା ଶୁକ୍ରବାର ଆରମ୍ଭ ହେବ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ। ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ଭାରତର ଅଧିକ ସ୍ଥାନକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି କହିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ। କେରଳ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 157କୁ ବୃଦ୍ଧି। ଆଜିଠାରୁ ଆରମ୍ଭ ହେଲା ମଣିପୁର ବିଧାନସଭା ବଜେଟ୍ ଅଧିବେଶନ ଏବଂ ପ୍ୟାରିସ୍ ଅଲିମ୍ପିକ୍ସର ପଞ୍ଚମ ଦିନରେ ଆଜି ବନ୍ଧୁକ ଚାଳନା, ବ୍ୟାଡ୍ମିଣ୍ଟନ, ଟେବୁଲ୍ ଟେନିସ୍, ବକ୍ସିଂ ଓ ତୀରଚାଳନା